ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବାବାସାହେବ ଆମ୍ବେଦକରଙ୍କ ଆଦର୍ଶ ସରକାରଙ୍କୁ ମାର୍ଗଦର୍ଶନ କରୁଛି, କହିଲେ ପ୍ରଧାନମନ୍ତ୍ରୀ. ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଦେଶର ନ୍ୟାୟ ବ୍ୟବସ୍ଥାକୁ ଲୋକାଭିମୁଖୀ ଏବଂ ବୈଜ୍ଞାନିକ ଭିତ୍ତିଭୂମି ସମ୍ପନ୍ନ କରିବାକୁ ସରକାରଙ୍କ ପ୍ରୟାସ ଜାରି. ଡିବି କନ୍ସଲ୍ଟାନ୍ସି ଦୁର୍ନୀତି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ସିବିଆଇ. ଆଫଗାନ ପରିବାରଗୁଡ଼ିକୁ ପାକିସ୍ତାନରୁ ବାହାର କରିବା ଲାଗି ସେଠାକାର ସରକାର ଜାରି ରଖିଛନ୍ତି ପଦକ୍ଷେପ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗ୍ସ. ବାବାସାହେବ ଆମ୍ବେଦକରଙ୍କ ଆଦର୍ଶ ସରକାରଙ୍କୁ ମାର୍ଗଦର୍ଶନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ହରିୟାଣାର ହିସାରଠାରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 11 ବର୍ଷ ଧରି ବାବାସାହେବଙ୍କ ଜୀବନ, ସଂଘର୍ଷ ଏବଂ ତାଙ୍କର କାଳଜୟୀ ବାର୍ତ୍ତା ସରକାରଙ୍କ ଯାତ୍ରାର ମୂଳଦୁଆ ପାଲଟିଛି. ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତ୍ୟେକ ନୀତି ବାବାସାହେବଙ୍କ ପ୍ରଦର୍ଶିତ ମାର୍ଗରେ ଏକ ନମ୍ର ପଦକ୍ଷେପ, ଯାହା ସମସ୍ତଙ୍କ ପାଇଁ ନ୍ୟାୟ, ଅନ୍ତର୍ଭୁକ୍ତିକରଣ ଏବଂ ସମ୍ମାନର ମାର୍ଗ ଉନ୍ମୁକ୍ତ କରିଛି ବୋଲି ସେ କହିଛନ୍ତି. ତୃଣମୂଳ ସ୍ତରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି. ମହିଳା, ସମାଜର ଅବହେଳିତ ବର୍ଗ, ଆଦିବାସୀଙ୍କ ଆକାଂକ୍ଷାକୁ ବାସ୍ତବରେ ପରିଣତ କରିବାରେ ଏହିସବୁ ପଦକ୍ଷେପ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି. ସେ କହିଛନ୍ତି, ବିକଶିତ ଭାରତ ସଂକଳ୍ପ ପୂରଣ ଦିଗରେ ହରିୟାଣା ଗମ୍ଭୀରତାର ସହ କାର୍ଯ୍ୟ କରୁଛି. ୱାକଫ୍ ଆଇନ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଏହାଦ୍ୱାରା ମୁସଲମାନ ସମ୍ପ୍ରଦାୟର ଗରିବ ଲୋକ ବିଶେଷ ଉପକୃତ ହୋଇପାରିବେ।
पवित्र भावना का सम्मान होगा। मुस्लिम समाज के गरीब और पसमांदा परिवारों, मुस्लिम महिलाओं, खास करके मुस्लिम विधवाओं को, मुस्लिम बच्चों को उनका हक भी मिलेगा और भविष्य में उनका हक सुरक्षित रहेगा।
ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ପ୍ରଧାନମନ୍ତ୍ରୀ ହିସାର ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲ୍ କୋଠାର ଶିଳାନ୍ୟାସ କରିଛନ୍ତି। 410 କୋଟି ଟଙ୍କାର ଅଧିକ ବ୍ୟୟଟକଳରେ ଏହି ନୂତନ ଟର୍ମିନାଲ୍ ପ୍ରକଳ୍ପରେ ଉତ୍ସର୍ଗୀକୃତ କାର୍ଗୋ ସୁବିଧା, ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ଆଦି ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, 2014 ପୂର୍ବରୁ ଦେଶରେ ମାତ୍ର 74 ବିମାନ ବନ୍ଦର ଥିବାବେଳେ ଏବେ ଏହା 150କୁ ଅତିକ୍ରମ କରିଛି। ଏହି ଅବସରରେ ସେ କେନ୍ଦ୍ରର ଉଡ଼ାଣ ଯୋଜନାର ସଫଳତା ଉପରେ ଆଲୋକପାତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 1000 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୀନବନ୍ଧୁ ଛୋଟୁରାମ ଥର୍ମାଲ୍ ପାୱାର ପ୍ଲାଣ୍ଟର 800 ମେଗାୱାଟ୍ ବିଦ୍ୟୁତ୍ ଗ୍ରିଡ୍, ମକରବପୁରରେ ବାୟୋଗ୍ୟାସ୍ ପ୍ଲାଣ୍ଟ ଏବଂ ଭାରତମାଳା ପ୍ରକଳ୍ପ ଅଧୀନରେ 14 କିଲୋମିଟର ଅଧିକ ଦୀର୍ଘ ରେୱାରୀ ବାଇପାସ୍ ପ୍ରକଳ୍ପ ସମେତ ଅନ୍ୟ କେତେକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।
देश के पहले उद्योग मंत्री डॉक्टर श्यामा प्रसाद मुखर्जी के साथ मिलकर काम किया था। औद्योगिकरण और मैन्युफैक्चरिंग के तालमेल को दीनबंधु चौधरी छोटू राम जी ने भी गांव की समृद्धि का आधार माना था। वो कहते थे, गांवों में सच्ची समृद्धि तब आएगी जब किसान खेती के साथ साथ छोटे उद्योगों के माध्यम से भी अपनी आय बढ़ाएगा।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ନରେନ୍ଦ୍ର ମୋଦି ସରକାର ଦେଶର ନ୍ୟାୟ ବ୍ୟବସ୍ଥାକୁ ଲୋକାଭିମୁଖୀ ଏବଂ ବୈଜ୍ଞାନିକ ଭିତ୍ତିଭୂମି ସମ୍ପନ୍ନ କରିବାକୁ ଚେଷ୍ଟା କରୁଛନ୍ତି। ନୂଆଦିଲ୍ଲୀରେ ଆଜି ସର୍ବଭାରତୀୟ ଫରେନ୍ସିକ୍ ସାଇନ୍ସ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ନ୍ୟାୟ ଚାହୁଁଥିବା ଲୋକମାନେ ଯେପରି ଠିକ୍ ସମୟରେ ନ୍ୟାୟ ପାଇବେ ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଫରେନ୍ସିକ୍ ବିଜ୍ଞାନ ଅତ୍ୟନ୍ତ ଉପଯୋଗୀ ବୋଲି ଶ୍ରୀ ଶାହା କହିଛନ୍ତି। ଏହା ମାଧ୍ୟମରେ ଏକ ସୁରକ୍ଷିତ ଏବଂ ସୁଦୃଢ଼ ଭାରତ ଗଠନ କରିବାର ମୂଳ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, 3 ନୂଆ ଅପରାଧିକ ଆଇନ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସଂସ୍କାର।
ନୟେ କାନୁନ କେ ଅନ୍ଦର ହମନେ ଟେରରିଜମ କୋ ବି ଡିଫାଇନ କିଆ ହେ, ଭଏସ ଲଗ, ଡିଜିଟାଲ ଭଏସ ମେଲ ଉସକୋ ବି ସ୍ଥାନ ଦିଆ ହେ, BNSS ମେ ଅଡିଓ ଭିଡିଓ ରେକର୍ଡିଂ, ଫୋରେନ୍ସିକ୍ ସାକ୍ଷ କି ଭିଡିଓଗ୍ରାଫି, ପୁଛତାଛ କେ ଦୌରାନ ଡିଜିଟାଲ ରେକର୍ଡ କୋ ବି କାନୁନୀ ଆଧାର ଦେନେ କା ହମନେ କାମ କିଆ ହେ। पुलिस, प्रोसिक्यूशन और न्यायिक व्यवस्था, तीनों जगह पे हमने समय मर्यादाएं तय कर निश्चित अवधि के अंदर न्याय मिलने की प्रक्रिया को सुनिश्चित किया है।
आपण माने संवाद सुनुछंती आकाशवाणी रो। ଡିବି ଷ୍ଟକ୍ କନ୍ସଲ୍ଟାନ୍ସି ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦୁଇଜଣଙ୍କୁ ଗିରଫ କରିଛି। ଗୁଆହାଟୀସ୍ଥିତ ଆକ୍ସିସ୍ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ପୁଷ୍ପଜିତ୍ ପୁରକାୟସ୍ଥ ଏବଂ ଦିବ୍ରୁଗଡ଼ର ସନ୍ଦୀପ ଗୁପ୍ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ସିବିଆଇ କହିଛି ଡିବି ଷ୍ଟକ୍ କନ୍ସଲ୍ଟାନ୍ସି ସହ ମିଶି ଶ୍ରୀ ପୁରକାୟସ୍ଥ ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେବାର ମିଥ୍ୟା ପ୍ରତିଶ୍ରତି ପ୍ରଦାନ କରିବା ସହ ବେଆଇନ କମିଶନ ଆଦାୟ କରୁଥିଲେ। କନ୍ସଲ୍ଟାନ୍ସି ଫାର୍ମର ମୁଖ୍ୟ ଏଜେଣ୍ଟ ଭାବେ ପରିଚିତ ଶ୍ରୀ ଗୁପ୍ତା 350ରୁ ଅଧିକ ଗ୍ରାହକଙ୍କୁ ଡିବି କନ୍ସଲ୍ଟାନ୍ସିକୁ ଆଣି ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ଅବ୍ୟବସ୍ଥିତ ଜମା ଯୋଜନା ମାଧ୍ୟମରେ ଦେଶର 10,000 ଅଧିକ ଲୋକଙ୍କଠାରୁ 400 କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଡିବି ଷ୍ଟକ୍ କନ୍ସଲ୍ଟାନ୍ସିର ମାଲିକ ଦୀପଙ୍କର ବର୍ମନଙ୍କ ବିରୁଦ୍ଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଆଫଗାନ ପରିବାରଗୁଡ଼ିକୁ ପାକିସ୍ତାନରୁ ବାହାର କରିବା ପାକିସ୍ତାନ ସରକାର ଜାରି ରଖିଛନ୍ତି। ପୂର୍ବ ନାହାଙ୍ଗରହର ତୋର୍ଖାମ୍ ସୀମା ଏବଂ ଦକ୍ଷିଣ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲ୍ଡକ୍ ସୀମା ଦେଇ ଆଫଗାନ ପରିବାରଗୁଡ଼ିକୁ ସେଠାକୁ ପଠାଇ ଦିଆଯାଉଛି ବୋଲି ଆଫଗାନିସ୍ତାନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆଫଗାନିସ୍ତାନ ପ୍ରବାସୀ ଫେରନ୍ତା ଆୟୋଗ କହିଛନ୍ତି ପାକିସ୍ତାନ ପକ୍ଷରୁ ଗତକାଲି ମୋଟ 852 ଆଫଗାନୀ ପରିବାରକୁ ବହିଷ୍କାର କରାଯାଇଛି। ଏଥିରେ 4,567 ଜଣ ସଦସ୍ୟ ରହିଛନ୍ତି। ଗତ ଶନିବାର ଦିନ ପାକିସ୍ତାନ ପକ୍ଷରୁ ମୋଟ 6,500 ଆଫଗାନ ଶରଣାର୍ଥୀଙ୍କୁ ବହିଷ୍କାର କରାଯାଇଥିଲା ବୋଲି ଆୟୋଗ ସୂଚନା ଦେଇଛନ୍ତି। ପାକିସ୍ତାନ ସରକାର ଚଳିତ ବର୍ଷ 30,00,000 ଆଫଗାନିସ୍ତାନକୁ ନିଜ ଦେଶରୁ ବହିଷ୍କାର କରିବାକୁ ଯାଉଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଡାନିଏଲ ନୋବୋଆ ଇକ୍ୱେଡରର କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ନିର୍ବାଚନରେ ତାଙ୍କର ବାମପନ୍ଥୀ ପ୍ରତିଦ୍ୱନ୍ଦ୍ୱୀ ଲୁଇସା ଗଞ୍ଜାଲେସ୍ଙ୍କ ବିପକ୍ଷରେ 55%ରୁ ଅଧିକ ଭୋଟ୍ ପାଇ ସେ ବିଜୟ ହାସଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ 37 ବର୍ଷୀୟ ଦକ୍ଷିଣପନ୍ଥୀ ନେତା ଶ୍ରୀ ନୋବୋଆ ତାଙ୍କ ବିଜୟକୁ ଐତିହାସିକ ବୋଲି ପ୍ରଶଂସା କରିଛନ୍ତି। ଏଥିସହ ବେଆଇନ ନିଶା କାରବାର ବିରୁଦ୍ଧରେ ପଦକ୍ଷେପ ଜାରି ରହିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। ଭାରତ ସହ 78 ବର୍ଷ କୂଟନୈତିକ ସମ୍ପର୍କ ଅବସରରେ ରୁଷ ବୈଦେଶିକ ମନ୍ତ୍ରଣାଳୟ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛି। ଟେଲିଗ୍ରାମ ମାଧ୍ୟମରେ ପ୍ରଦାନ କରାଯାଇଥିବା ଏହି ଅଭିନନ୍ଦନ ବାର୍ତ୍ତାରେ ରୁଷ ବୈଦେଶିକ ମନ୍ତ୍ରଣାଳୟ ଦ୍ୱିପାକ୍ଷିକ ସମ୍ପର୍କର ନିରନ୍ତର ଅଭିବୃଦ୍ଧି ଉପରେ ଆସ୍ଥା ପ୍ରକଟ କରିଛି। ଉଭୟ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ରୁଷ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ନୂଆଦିଲ୍ଲୀର ଦାବିକୁ ମସ୍କୋ ସମର୍ଥନ ଜଣାଉଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବ ବୋଲି ରୁଷର ବୈଦେଶିକ ମନ୍ତ୍ରଣାଳୟ ଉଲ୍ଲେଖ କରିଛି। ନିୟମିତ ଉଚ୍ଚସ୍ତରୀୟ ବୈଠକ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ତ୍ୱରାନ୍ୱିତ କରିଛି। ଚଳିତ ବର୍ଷ 60 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ରୁଷ ସ୍ୱୀକୃତି ପ୍ରଦାନ କରିବା ସହ ଆଣବିକ ଶକ୍ତି କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଗ୍ରୀଷ୍ମ ପ୍ରବାହ ସମୟରେ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ସିଧାସଳଖ ପ୍ରସାରଣ କରାଯିବ। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର ଆର୍କେ ଜେନାମଣି ଏବଂ ଲେଡି ହେଡିଙ୍ଗେ ମେଡିକାଲ କଲେଜର ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଅନୁପମ ପ୍ରକାଶ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ସେମାନଙ୍କର ଆଲୋଚନା ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନ ବିଶେଷଜ୍ଞଙ୍କୁ ପଚାରିବାର ସୁଯୋଗ ପାଇବେ। ଟେଲିଫୋନ୍ ନମ୍ଘର 01123421050 ଏବଂ 01123344444 ମାଧ୍ୟମରେ ଶ୍ରୋତାମାନେ ରାତି 9:30 ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ସେହିପରି ହ୍ୱାଟ୍ସଆପ୍ ମାଧ୍ୟମରେ 92890944044 ନମ୍ଘରକୁ ପ୍ରଶ୍ନ ପଠାଇ ପାରିବେ କିମ୍ବା ଆସ୍କ ଏଆଇଆର୍ ହାସ୍ଟ୍ୟାଗ୍ ସହ ଏକ୍ସ ମାଧ୍ୟମରେ ପ୍ରଶ୍ନ ମଧ୍ୟ ପୋଷ୍ଟ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳର 26 ଜଣ ଖେଳାଳିଙ୍କର ତାଲିକା ଘୋଷଣା କରାଯାଇଛି। ପର୍ଥ ହକି ଷ୍ଟାଡିୟମ୍ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ। ଆସନ୍ତା 26 ତାରିଖରୁ ମେ 4 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାଗୁଡ଼ିକ ଚାଲିବ। ପ୍ରଥମ 2ଟି ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆ ଏ ଦଳକୁ ଭେଟୁଥିବା ବେଳେ ପରବର୍ତ୍ତୀ 3ଟି ମ୍ୟାଚ୍ରେ ଅଷ୍ଟ୍ରେଲିଆର ସିନିୟର୍ ଦଳ ସହ ମ୍ୟାଚ୍ ଖେଳିବ। ସଲିମା ଟେଟେଙ୍କ ନେତୃତ୍ୱରେ ଏହି 26 ଜଣିଆ ଦଳ ଘୋଷଣା କରାଯାଇଛି। ନବନୀତ କୌର ଉପ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି। ବିଶ୍ୱ ତୀରଚାଳନା ପ୍ରତିଯୋଗିତା 2025ରେ ଭାରତର ଧୀରାଜ ବୋମଦେବରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆମେରିକାର ଫ୍ଲୋରିଡାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ପୁରୁଷ ଏକକ ବର୍ଗ ରିକର୍ଭ ମ୍ୟାଚ୍ରେ ଧୀରାଜ 6-4 ପଏଣ୍ଟରେ ତାଙ୍କର ପ୍ରତିପକ୍ଷଙ୍କୁ ପରାସ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଧୀରଜ ତାଙ୍କର ଦ୍ୱିତୀୟ ପଦକ ହାସଲ କରିଛନ୍ତି। ଏଥିସହ ବିଶ୍ୱ ତୀରନ୍ଦାଜ 2025ରେ ଭାରତର ଅଭିଯାନ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶ ସରକାରଙ୍କୁ ମାର୍ଗଦର୍ଶନ କରୁଛି କହିଲେ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଦେଶର ନ୍ୟାୟ ବ୍ୟବସ୍ଥାକୁ ଲୋକାଭିମୁଖୀ ଏବଂ ବୈଜ୍ଞାନିକ ଭିତ୍ତିଭୂମି ସମ୍ପନ୍ନ କରିବାକୁ ସରକାରଙ୍କ ପ୍ରୟାସ ଜାରି ଡିବି କନ୍ସଲ୍ଟାନ୍ସି ଦୁର୍ନୀତି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ସିବିଆଇ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଲା ଚେନ୍ନାଇ ସୁପର କିଙ୍ଗ୍ସ।